ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତ ଆମେରିକା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ରାଜିନାମା କୃଷକଙ୍କ ସ୍ୱାର୍ଥର ସମ୍ପୂର୍ଣ୍ଣ ସୁରକ୍ଷା ନିଶ୍ଚିତ କରୁଛି, କହିଲେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଦ୍ୱିପାକ୍ଷିକ ସମ୍ପର୍କ ଦୃଢ଼ କରିବା ଉଦ୍ଦେଶ୍ୟରେ ପାଞ୍ଚଦିନିଆ ଭାରତ ଗସ୍ତରେ ସେଚେଲ୍ସ ରାଷ୍ଟ୍ରପତି। ଆମେରିକା ଇରାନ ଆଲୋଚନା ପ୍ରସଙ୍ଗ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ କରିବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ। ଏବଂ ଟି20 ବିଶ୍ୱକପ୍ରେ ଗତକାଲି ଅନୁଷ୍ଠିତ ତୃତୀୟ ମ୍ୟାଚ୍ରେ ଆମେରିକାକୁ 29 ରନ୍ରେ ପରାସ୍ତ କଲା ଭାରତ। ଆଜି ଖେଳାଯିବ 3 ମ୍ୟାଚ୍। ଭାରତ ଆମେରିକା ମଧ୍ୟରେ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ରାଜିନାମା ନିରପେକ୍ଷ ଏବଂ କୃଷକଙ୍କ ସ୍ୱାର୍ଥର ସମ୍ପୂର୍ଣ୍ଣ ସୁରକ୍ଷା ସୁନିଶ୍ଚିତ କରୁଛି। ଶୁଳ୍କ ରିହାତି ପରେ ମଧ୍ୟ ଭାରତରେ ପର୍ଯ୍ୟାପ୍ତ ପରିମାଣର କୃଷି ଏବଂ ଦୁଗ୍ଧଜାତ ଦ୍ରବ୍ୟ ମହଜୁଦ ରହିଥିବା କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ଭାରତ ଆମେରିକା ବାଣିଜ୍ୟିକ ଚୁକ୍ତିନାମା ରପ୍ତାନୀକୁ ପ୍ରୋତ୍ସାହନ ଦେବା ସହ ନୂଆ ନିଯୁକ୍ତି ସୃଷ୍ଟି କରିବା ଏବଂ 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ସହାୟକ ହେବ ବୋଲି ସେ କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଭାରତ ଆମେରିକା ମିଳିତ ବିବୃତ୍ତି ସମ୍ପର୍କରେ ସୂଚନା ଦେଇ ଶ୍ରୀ ଗୋୟଲ କହିଛନ୍ତି, ଭାରତୀୟ ରପ୍ତାନୀ ପାଇଁ ପୂର୍ବରୁ ନିର୍ଦ୍ଧାରିତ 50% ପାରସ୍ପରିକ ଶୁଳ୍କ 18%କୁ ହ୍ରାସ ପାଇଛି। ଚୀନ, ପାକିସ୍ତାନ, ବାଂଲାଦେଶ ଏବଂ ଭିଏତନାମ ସମେତ ଅନ୍ୟ ପଡ଼ୋଶୀ ଦେଶଗୁଡ଼ିକ ତୁଳନାରେ ଶୁଳ୍କ ହାର ହ୍ରାସ ହୋଇଛି। ଏହି ଚୁକ୍ତି ଫଳରେ କେତେକ ଭାରତୀୟ ଉତ୍ପାଦଗୁଡ଼ିକ ଉପରେ ଆମେରିକାରେ କୌଣସି ଶୁଳ୍କ ଲାଗୁ ହେବ ନାହିଁ ବୋଲି ଶ୍ରୀ ଗୋୟଲ କହିଛନ୍ତି।
50% की जो रेसिप्रोकल टैरिफ भारत के निर्यात के ऊपर अमेरिका में लगती थी वो अब मात्र 18% लगेगी और 18% जितने देश हैं जिनके साथ हमारा पर्दा रहती है उन सभी देशों से कम है और आगे आने वाले दिनों में हमें और हमारे निर्यातकों को बहुत लाभ देंगे।
ଶ୍ରୀ ଗୋୟଲ କହିଛନ୍ତି, ଉଭୟ ଦେଶ ଦ୍ୱିପାକ୍ଷିକ ବାଣିଜ୍ୟକୁ 45 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେଚେଲ୍ସର ରାଷ୍ଟ୍ରପତି ପ୍ୟାଟ୍ରିକ୍ ହମିନି ସେଠାକାର ପ୍ରଥମ ମହିଳା ଭେରୋନିକ୍ ହର୍ମିନ୍ଙ୍କ ସହ ପାଞ୍ଚଦିନିଆ ଭାରତ ଗସ୍ତରେ ଆସି ଗତକାଲି ମୁମ୍ବାଇରେ ପହଞ୍ଚିଛନ୍ତି। ସେ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ଙ୍କ ସହ ସାକ୍ଷାତ କରିବା ପରେ ଭାରତୀୟ ଶିଳ୍ପ ମହାସଂଘ ଦ୍ୱାରା ଆୟୋଜିତ ଭାରତ ସେଚେଲ୍ସ ବ୍ୟବସାୟିକ ବୈଠକରେ ଯୋଗ ଦେଇଛନ୍ତି। ବୈଠକକୁ ସମ୍ବୋଧିତ କରି ରାଷ୍ଟ୍ରପତି ହର୍ମିନି କହିଛନ୍ତି, ଗତ 50 ବର୍ଷ ମଧ୍ୟରେ ଭାରତ ସେଚେଲ୍ସ ସମ୍ପର୍କ ମଜବୁତ ହୋଇଛି ଏବଂ ତାଙ୍କ ଦେଶ ଏହି ସମ୍ପର୍କକୁ ଆହୁରି ଦୃଢ଼ କରିବା ଲାଗି ଉଦ୍ୟମ କରୁଛି। ସେ କହିଛନ୍ତି, ସେଚେଲ୍ସ ଭାରତକୁ ବିଶ୍ୱର ଚତୁର୍ଥ ବୃହତ୍ ଅର୍ଥନୀତି ଭାବେ ବିବେଚନା କରିଥାଏ। ମନ୍ତ୍ରୀ ଶ୍ରୀ ସୋନୋୱାଲ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ସାମୁଦ୍ରିକ ସୁରକ୍ଷା ଓ ବିପର୍ଯ୍ୟୟ ପ୍ରତିରୋଧି ପରିଚାଳନା କ୍ଷେତ୍ରରେ ଦୀର୍ଘକାଳୀନ ସମ୍ପର୍କ ରହିଆସିଛି। ସେ କହିଛନ୍ତି, ବାଣିଜ୍ୟ, ନିବେଶ, ମୁମ୍ବାଇ ମାହେ ମଧ୍ୟରେ ସିଧାସଳଖ ସଂଯୋଗ ସ୍ଥାପନ ଏବଂ ବନ୍ଦର ଆଧାରିତ ବିକାଶ ଦିଗରେ ଉଭୟ ଦେଶ ମଧ୍ୟରେ ଅର୍ଥନୈତିକ ଓ ରଣନୈତିକ ସହଯୋଗ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇଛି। ବୈଠକରେ ସେଚେଲ୍ସର ବୈଦେଶିକ ବ୍ୟାପାର ଓ ପ୍ରବାସୀ ମନ୍ତ୍ରୀ ଏବଂ ନିବେଶ ମନ୍ତ୍ରୀ ତଥା ଦୁଇ ଦେଶର ବ୍ୟବସାୟିକ ପ୍ରତିନିଧିମାନେ ସାମିଲ ହୋଇଥିଲେ। ମାଲେସିଆର କୁଆଲାଲମ୍ପୁରଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରବାସୀ ଭାରତୀୟମାନଙ୍କୁ ଦେଇଥିବା ଉଦ୍ବୋଧନ ଉଭୟ ରାଷ୍ଟ୍ର ମଧ୍ୟରେ ଗଭୀର ଐତିହାସିକ ଏବଂ ସାଂସ୍କୃତିକ ସମ୍ପର୍କକୁ ସୂଚିତ କରେ ବୋଲି ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି କହିଛନ୍ତି, ଭାରତ ମାଲେସିଆ ମଧ୍ୟରେ ଥିବା ସହଭାଗିତା କ୍ଷେତ୍ରରେ ସେଠାରେ ରହୁଥିବା ଭାରତୀୟମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଉପରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ତାମିଲ ଐତିହ୍ୟକୁ ପାଳନ କରିବା ଏବଂ ସେଠାରେ ଏକ ଥିରୁଭଲୁଭାର କେନ୍ଦ୍ର ପ୍ରତିଷ୍ଠା ଘୋଷଣା ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି। ଶ୍ରୀ ରାଧାକୃଷ୍ଣନ କହିଛନ୍ତି, ଏଭଳି ପଦକ୍ଷେପ ଭାରତର ସଭ୍ୟତାଗତ ଐତିହ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଆକାଶବାଣୀରୁ।
प्रिय साथियों, मैं कांबे नीतु राज्य कमेटी सदस्य बोल रहा हूँ। मेरे साथ ममता हनुपा 16 और कांबेड़ पुलिस के पास आत्मसमर्पण किए। हमारे महासचिव से लेकर नीचे तक कांबेड़ नुकसान या आत्मसमर्पण किए। अभी जनाधार भर्ती मिलिशिया पार्टी को फंड और समन्वय नहीं है। उड़ीसा में पश्चिम ब्यूरो भी नुकसान या सरेंडर हुआ। अभी पूर्व ब्यूरो में केवल कुछ ही लोग रहे, इसलिए सब लोग सरेंडर होने के लिए सोचना, यही मेरा सुझाव है। अगर नहीं करेंगे तो समस्या बढ़ जाएगी, नुकसान भी होगा। सरेंडर करने पर यहाँ उड़ीसा पुलिस हर तरह की सुविधा दे रही है। आप लोगों से निवेदन है कि गांव के किसी भी आदमी का फोन मांगकर मेरे मोबाइल नंबर 7815070531 पर संपर्क करें। मैं आपको लाने का इंतजाम करूंगा। आपका राज्य कमेटी सदस्य नीतू।
ଆମେରିକା ଇରାନ କଥାବାର୍ତ୍ତା ପ୍ରସଙ୍ଗ ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଆସନ୍ତା ବୁଧବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୱାଶିଂଟନ୍ରେ ସାକ୍ଷାତ କରିବେ। ଗତ ଶୁକ୍ରବାର ଦିନ ଆମେରିକା ଓ ଇରାନ ଓମାନ୍ରେ ଆଲୋଚନା କରିଥିଲେ। ଶ୍ରୀ ନେତନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରଦାନ ନେଇ ସମସ୍ତ ବୁଝାମଣାକୁ ସୀମିତ କରିବା ଏବଂ ଇରାନ ପକ୍ଷକୁ ସମର୍ଥନ ବନ୍ଦ କରିବା ଆବଶ୍ୟକ। ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ କହିଥିଲେ ଆମେରିକା ପକ୍ଷରୁ ସକାରାତ୍ମକ ଆଲୋଚନା ହୋଇଛି ଏବଂ ଆଗାମୀ ସପ୍ତାହରେ ମଧ୍ୟ ଆଲୋଚନା ଜାରି ରହିବ। ଇରାନ ବୈଦେଶିକ ମନ୍ତ୍ରୀ ଆବାସ ଆରାଗାଜି ଗଣମାଧ୍ୟମକୁ କହିଥିଲେ ପରମାଣୁ ସମ୍ପର୍କିତ ଆଲୋଚନା ଏକ ଶାନ୍ତ ପରିବେଶରେ ହେବା ଆବଶ୍ୟକ। ସୂଚନାଯୋଗ୍ୟ, ତେହେରାନରେ ବ୍ୟାପକ ସଂଘର୍ଷ ପରେ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଇରାନକୁ ପରମାଣୁ କାର୍ଯ୍ୟକ୍ରମ ଉପରେ ଏକ ଚୁକ୍ତି କରିବା ଲାଗି ବାଧ୍ୟ କରାଯିବାକୁ କୁହାଯାଇଥିଲା। ସମ୍ବାଦର ଅବଶିଷ୍ଟାଂଶ ଶୁଣିପାରିବେ ଏହି ବିଜ୍ଞାପନ ପରେ।
ପ୍ରିୟା କାମ୍ବେ ନନା ରାଜ୍ୟ କମିଟି ସଦସ୍ୟ କାମ୍ବେ ନିତୁ ବେହତମତ ନାଓ ସଙ୍ଗେ ମମତା ଅନୁପା ଆଲକେନେ ସୋଲ କାମ୍ବେଡ୍ ସଙ୍ଗେ ପୋଲିସ ତେ ଆତ୍ମସମର୍ପିତ ମନା ମହାସଚିବ ତିନିଶୋ ଦୌଡ ହେବନା କାମ୍ବେଡ୍ ନୁକସାନ ୟା ଆତ୍ମସମର୍ପକ ଇଞ୍ଜକେ ଜନାଧାର ଭର୍ତି ମିଲିସା ପାର୍ଟି କିନ ବେଡେ ସମନ୍ୱୟ ହିଲେ ମନା ଓଡ଼ିଶା ତେ ପଶ୍ଚିମ ବ୍ୟୁରୋ ବେଡେ ନୁକସାନ ୟା ସରେଣ୍ଡର ହାଇନ ପ୍ରସ୍ତା ଇଞ୍ଜେ ପୂର୍ବ ବ୍ୟୁରୋ ତେ ବ୍ୟାଖ୍ୟାନ ଇଚ୍ଛୁର ମୂଲେ ନେଇତୋର ଅଧ୍ୟୟନ କିଏ ସଭ୍ୟ ତୋରୁ ସରେଣ୍ଡର କିଏନୁ ମେଦେ ଆଲସନା ଇଞ୍ଜୋ ନାବା ସୁଝାଅ ଅଗର ସରେଣ୍ଡର କି ଓକେ ସମସ୍ୟା ପେର୍ସିତା ନୁକସାନ ବେଡେ ଆନ୍ତ ସରେଣ୍ଡର କିତକେ ଓଡ଼ିଶା ପୋଲିସ ତୋରୁ ହର ପ୍ରକାରତା ଚୌଦା ଇନ୍ତୋର ମିକିନ ବ୍ୟହତନ ବାତ ଇତକେ ବିଦୟ ନାଟିନର ଫୋନ ତାଲ୍ସି ମଞ୍ଜି ସମ୍ପର୍କ ମେଦେ ନାବା ମୋବାଇଲ ନମ୍ବର 7815070531 ମିକୁନ ତତନ ମେଦେ ତୟାର କିତ୍ତନ ମିବା ରାଜ କମିଟି ସଦସ୍ୟ ନିତୁ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମୁଖ୍ୟ ମୋହନ ଭାଗବତ କହିଛନ୍ତି ହିନ୍ଦୁ ଏକ ବିଶେଷ ନୁହେଁ ବରଂ ଏକ ବିଶେଷଣ। ମୁମ୍ବାଇରେ ଗତକାଲି ସଂଘର ଶତବାର୍ଷିକୀ ସମାରୋହରେ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ଭାଗବତ କହିଛନ୍ତି ହିନ୍ଦୁ ପରିଚୟ ଏକ ସଂସ୍କୃତି ଏବଂ ସଭ୍ୟତାମୂଳକ ପ୍ରସଙ୍ଗ। ସେ କହିଛନ୍ତି ଭାରତରେ କେହି ଅଣହିନ୍ଦୁ ନୁହନ୍ତି, କାରଣ ସମସ୍ତ ନାଗରିକ ସେମାନଙ୍କ ବର୍ତ୍ତମାନର ଧର୍ମ ନିର୍ବିଶେଷରେ ପୂର୍ବପୁରୁଷ ଓ ସାଂସ୍କୃତିକ ଐତିହ୍ୟର ଅଂଶୀଦାର ଅଟନ୍ତି। ହିନ୍ଦୁ ଶବ୍ଦକୁ ବାହ୍ୟ ଭାବରେ ଲାଗୁ କରାଯାଇଥିବା ଏକ ପରିଚୟ ଭାବରେ ବିବେଚନା ନ କରି ଏହାକୁ ଭାରତର ନୀତି ସହିତ ଜଡ଼ିତ ଲୋକଙ୍କ ପାଇଁ ଏକ ବିଶେଷଣ ଭାବରେ ଦେଖାଯିବା ଉଚିତ ବୋଲି ସେ କହିଛନ୍ତି। ମେଘାଳୟର ଥାଙ୍ଗସୋ ଅଞ୍ଚଳର ମୈନ ସଙ୍ଗାତ ଖଣି ବିସ୍ଫୋରଣ ପରେ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍, ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ, ସ୍ଥାନୀୟ ପୁଲିସ୍ ଏବଂ ଜିଲ୍ଲା ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ଗତକାଲି ଦୁଇଟି ମୃତଦେହ ମିଳିବା ପରେ ମୋଟ ମୃତ୍ୟୁ ସଂଖ୍ୟା 27 ବୃଦ୍ଧି ପାଇଛି। ଆଜି ସକାଳୁ ପୁଣି ଅନୁସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ। ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚିଙ୍କ ଦ୍ୱାରା ଆହ୍ୱାନ ପରେ ସଂସଦୀୟ ନିର୍ବାଚନରେ ଆଜି ସେଠାକାର ଭୋଟରମାନେ ମତଦାନ କରୁଛନ୍ତି। ସାଂସଦମାନଙ୍କ ଦ୍ୱାରା ନିର୍ବାଚିତ ହେବାର କିଛି ମାସ ପରେ ତାକାଇଚି ଜନସାଧାରଣଙ୍କ ସମର୍ଥନ ପାଇବା ପାଇଁ ମତଦାନ କରାଇବାକୁ ନିଷ୍ପତ୍ତି ନେଇଥିଲେ। ଯଦି ତାକାଇଚିଙ୍କ ଲିବେରାଲ୍ ଡେମୋକ୍ରାଟିକ୍ ପାର୍ଟି ଓ ଜାପାନ ଇନୋଭେସନ୍ ପାର୍ଟି ମେଣ୍ଟ 310 ଆସନ ଜିତିବ, ସେ କ୍ଷେତ୍ରରେ ମେଣ୍ଟକୁ ସଂଖ୍ୟାଗରିଷ୍ଠତା ମିଳିବ। ଯଦି ସେହି ସଂଖ୍ୟା ହାସଲ ନ ହୁଏ ତେବେ ତାକାଇଚିଙ୍କୁ ପଦତ୍ୟାଗ କରିବାକୁ ପଡ଼ିବ। ଟି ଟ୍ୱେଣ୍ଟି ବିଶ୍ୱକପ୍ରେ ଗତକାଲି ସନ୍ଧ୍ୟାରେ ମୁମ୍ବାଇର ୱାଙ୍ଗଡେ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ଭାରତ 29 ରନ୍ରେ ଆମେରିକାକୁ ପରାସ୍ତ କରିଛି। 162 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଆମେରିକା 20 ଓଭରରେ 8 ୱିକେଟ୍ ହରାଇ 132 ରନ୍ ସ୍କୋର କରିଥିଲା। ଆମେରିକା ଟସ୍ ଜିତି ପ୍ରଥମେ ବୋଲିଂ କରିଥିବା ବେଳେ ଭାରତ ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ୍ ବିନିମୟରେ 162 ରନ୍ ସ୍କୋର କରିଥିଲା। ଗତକାଲି ଅନୁଷ୍ଠିତ ଉଦ୍ଘାଟନୀ ମ୍ୟାଚ୍ରେ ପାକିସ୍ତାନ 3 ୱିକେଟ୍ରେ ନେଦରଲ୍ୟାଣ୍ଡସ୍କୁ ପରାସ୍ତ କରିଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ 35 ରନ୍ରେ ସ୍କଟଲ୍ୟାଣ୍ଡକୁ ପରାସ୍ତ କରିଥିଲା। ଏହି ପର୍ଯ୍ୟାୟରେ ଆଜି 3 ମ୍ୟାଚ୍ ଖେଳାଯିବ। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ପୂର୍ବାହ୍ନ 11:00 ନ୍ୟୁଜିଲାଣ୍ଡ ଏବଂ ଆଫଗାନିସ୍ତାନ ମଧ୍ୟରେ ମୁମ୍ବାଇର ୱାଙ୍କଡେ ଷ୍ଟାଡିୟମରେ ଅପରାହ୍ନ 3:00 ଇଂଲଣ୍ଡ ଓ ନେପାଳ ମଧ୍ୟରେ ଏବଂ ଶ୍ରୀଲଙ୍କାର କଲମ୍ବୋସ୍ଥିତ ଆର୍ ପ୍ରେମଦାସ ଷ୍ଟାଡିୟମରେ ଶ୍ରୀଲଙ୍କା ଓ ଆୟାରଲାଣ୍ଡ ମଧ୍ୟରେ ସନ୍ଧ୍ୟା 7:00 ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତ ଆମେରିକା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ରାଜିନାମା କୃଷକଙ୍କ ସ୍ୱାର୍ଥର ସମ୍ପୂର୍ଣ୍ଣ ସୁରକ୍ଷା ନିଶ୍ଚିତ କରୁଛି, କହିଲେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଦ୍ୱିପାକ୍ଷିକ ସମ୍ପର୍କ ଦୃଢ଼ କରିବା ଉଦ୍ଦେଶ୍ୟରେ 5 ଦିନିଆ ଭାରତ ଗସ୍ତରେ ସେଚେଲ୍ସ ରାଷ୍ଟ୍ରପତି। ଆମେରିକା ଇରାନ ଆଲୋଚନା ପ୍ରସଙ୍ଗ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ କରିବେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ଏବଂ T20 ବିଶ୍ୱକପ୍ରେ ଗତକାଲି ଅନୁଷ୍ଠିତ ତୃତୀୟ ମ୍ୟାଚ୍ରେ ଆମେରିକାକୁ 29 ରନ୍ରେ ପରାସ୍ତ କଲା ଭାରତ। ଆଜି ଖେଳାଯିବ 3 ମ୍ୟାଚ୍। ସମ୍ବାଦ ଶେଷ ହେଲା।